ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଳୋକ 49-50 ପ୍ରଦାୟମୁତ୍ୟବେ ପୁତ୍ରାଂ ମୋଚୟେ କୃପଣାମି ମାମ୍। सुतामे यदि जायरं मृत्युर्वा न मेति चेत्। विपर्ययो वाक्यं न सर्वति धातो दुरत्या। उपस्थितो निवर्तत निर्वृत पुनरापते। उपस्थितो निवर्तेत निर्मृत पुनरापते। भूताय मुत्रे पुत्रान् मोचये कृपणामिमाम्। सुतामे यदि जायरं मृत्वा न मेति चेत्। उपस्थितो निवर्तते निर्मृत पुनरापते। प्रदाय मुतवे पुत्रान् मोचये कृपणामिमाम्। ତଳ ଯେଉଁ ଲାଇନ୍ଟି ଅଛି ନିର୍ବୃତ ହେଇଯାଇଛି, ଆକ୍ଚୁଆଲି ସେଇଟା ନରେ ରେପ୍ ଦିଆହବ, ନିର୍ବୃତ ହେବ, ଏଥିରେ ଭୁଲ ଅଛି। କାହିଁକିନା ନିର୍ବୃତ ଅର୍ଥ ହେଉଛି ଅଲଗା ହେଇଯାଉଛି, ସେଥିପାଇଁ ସେଥିପାଇଁ ମୁଁ କହିଦେଉଛି ଆଗକୁ। ଶବ୍ଦାନୁବାଦ ପ୍ରଦାୟ ପ୍ରଦାନ କରିବା ପାଇଁ ପ୍ରତିଜ୍ଞା କରି ମୃତ୍ୟୁ ବି ଦେବକୀ ନିକଟରେ ମୃତ୍ୟୁ ରୂପେ ଆବିର୍ଭୂତ କଂସକୁ ପୁତ୍ରାନ୍ ମୋର ପୁତ୍ରମାନଙ୍କୁ ମୋଚୟେ ମୁଁ ତାକୁ ଏହି ଆସନ ବିପଦରୁ ମୁକ୍ତ କରିବି। କୃପଣାମ୍ ଅବଳା ଇମାମ୍ ଦେବକୀ ସୁତାହା ପୁତ୍ର ମେ ମୋର ଯଦି ଯଦି ଜାୟରନ୍ ଜନ୍ମଗ୍ରହଣ କରିବେ ମୃତ୍ୟୁ ହୁ କଂସ ବା ଅଥବା ନ ନୁହେଁ ମ୍ରିୟତ ମରିବାକୁ ହେବ ସେ ଯଦି ବିପର୍ଯ୍ୟୟ ଠିକ୍ ତାର ବିପରୀତ ବା କିମ୍ବା କିମ୍ କ'ଣ ନ ନୁହେଁ ସାତ୍ ହୋଇପାରେ ଗତି ହିଁ ଗତି ଧାତୁ ବିଧାତାଙ୍କର ଦୂରତ୍ୟା ବୁଝିବା ଅତ୍ୟନ୍ତ କଠିନ। ଉପସ୍ଥିତ ବର୍ତ୍ତମାନ ଯାହା ଲାଭ ହୋଇଛି ନିବର୍ତ୍ତତି ନିବାରଣ କରାଯାଏ। ନିର୍ବୃତ ଦେବୀଙ୍କର ମୃତ୍ୟୁ ନିବାରଣ କରି ପୁନଃ ଆପତ୍ତି ଭବିଷ୍ୟତରେ ତାହା ହୋଇପାରେ। ସୁବର୍ଣ୍ଣବାଦ ବସୁଦେବ ଭାବିଲେ ମୃତ୍ୟୁ ରୂପ କଂସକୁ ମୋର ସବୁ ପୁତ୍ରଙ୍କୁ ଦାନ କରି ମୁଁ ଦେବକୀର ପ୍ରାଣ ରକ୍ଷା କରିପାରେ। ମୋର ପୁତ୍ର ଜନ୍ମ ପୂର୍ବରୁ ଯଦି କଂସର ମୃତ୍ୟୁ ହୁଏ କିମ୍ବା ମୋର ପୁତ୍ର ହାତରେ ତାର ମୃତ୍ୟୁ ହେବ ବୋଲି ଯେତେବେଳେ ବ୍ୟବସ୍ଥା କରିଛନ୍ତି ତାହେଲେ ନିଶ୍ଚୟ ମୋର ପୁତ୍ରମାନଙ୍କ ମଧ୍ୟରୁ କୌଣସି ଏକ ପୁତ୍ର ତାକୁ ହତ୍ୟା କରିବ। ଅତେ ଆପାତତଃ ମୁଁ ତା ନିକଟରେ ମୋର ପୁତ୍ରମାନଙ୍କୁ ତାକୁ ଦାନ କରିବି ବୋଲି ପ୍ରତିଜ୍ଞା କରିପାରିବି, ତାହେଲେ କ'ଣ କଂସ ଆଶ୍ୱସ୍ତ ହେବ। ଆଉ ତାପରେ ଯଦି ଯଥା ସମୟରେ କଂସର ମୃତ୍ୟୁ ହୁଏ ସେତେବେଳେ ଆଉ ମୋର ଭୟର କୌଣସି କାରଣ ରହିବ ନାହିଁ। ଭଗବତୀ ଶ୍ରୀ ଗୋପାଳନାଥ କହୁଛନ୍ତି ଯେ ବସୁଦେବ ନିଜ ପୁତ୍ରମାନଙ୍କୁ କଂସକୁ ଦାନ କରିବା ପାଇଁ ପ୍ରତିଜ୍ଞା କରି ଦେବକୀଙ୍କ ଜୀବନ ରକ୍ଷା କରିବାକୁ ଚାହୁଁଥିଲେ। ସେ ଭାବିଲେ ଭବିଷ୍ୟତରେ କଂସର ମୃତ୍ୟୁ ହୋଇପାରେ କିମ୍ବା ମୋର କୌଣସି ପୁତ୍ର ନ ହୋଇପାରନ୍ତି। ଯଦି ପୁତ୍ର ହୁଏ ଏବଂ କଂସକୁ ମୁଁ ସେହି ପୁତ୍ର ଦାନ କରେ ତାହେଲେ ତା ହାତରେ କଂସ ନିହତ ମଧ୍ୟ ହୋଇପାରେ, କାରଣ ବିଧିର ବିଧାନରେ ସବୁକିଛି ହିଁ ସମ୍ଭବ। ବିଧାତା ଯେ କିପରି ସବୁକିଛି ନିୟନ୍ତ୍ରଣ କରିବେ ତାହା ବୁଝିବା ଅତ୍ୟନ୍ତ କଠିନ। ଏହିପରି ଭାବରେ ବସୁଦେବ ସ୍ଥିର କରିଥିଲେ ଯେ ଆସନ ମୃତ୍ୟୁ ହାତରୁ ଦେବକୁ ରକ୍ଷା କରିବା ପାଇଁ ସେ ନିଜ ପୁତ୍ରମାନଙ୍କୁ କଂସ ହାତରେ ସମର୍ପଣ କରିବାର ପ୍ରତିଜ୍ଞା କରିବେ। ଏଥିରେ ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ, ପ୍ରଥମ ଅଧ୍ୟାୟର ଶୀର୍ଷକ ହେଉଛି ଯେ ଶ୍ରୀକୃଷ୍ଣଙ୍କର ଆବିର୍ଭାବ। ଭଗବାନଙ୍କ ଲୀଳା ଦଶମ ସ୍କନ୍ଧରୁ ଆରମ୍ଭ ହେଉଛି। ଯଦିଓ ଭଗବାନଙ୍କର ଲୀଳା ବୁଝିବା ପାଇଁ ନଅଟି ସ୍କନ୍ଧର ଆବଶ୍ୟକତା ରହୁଛି, ଜଣେ ନବମ ସ୍କନ୍ଧ ପାଠ କରିବାକୁ ସାରିବା ପରେ ଏ ଦଶମ ସ୍କନ୍ଧ ପଢ଼ିବା ପାଇଁ ଯୋଗ୍ୟ ହେବେ। ଭଗବାନଙ୍କର ବିଷୟରେ ଜାଣିବା ପାଇଁ ଜନ୍ମ କର୍ମ ଚଣୀ ଦିବ୍ୟମ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି। ଭଗବାନଙ୍କର ଜନ୍ମ ଏବଂ କର୍ମ ସାଧାରଣ ବ୍ୟକ୍ତି ଭଳି ନୁହେଁ, ଇଏ ହେଉଛି ଦିବ୍ୟ। ଏ ଭୌତିକ ଜଗତର ତ୍ରିଗୁଣ ଯୋଗ ହେଉଛି ସତ୍ଵ ରଜ ଏବଂ ତମ। ଏହି ତ୍ରିଗୁଣର ଉର୍ଦ୍ଧ୍ୱରେ ଭଗବାନଙ୍କର ସବୁ କିଛି ଜନ୍ମ କର୍ମ ଲୀଳା କରି ସବୁ, ତେଣୁ ଏହାକୁ ବୁଝିବା ପାଇଁ ଅନ୍ତତଃ ପ୍ରତି ଆମେ ଭଗବାନଙ୍କର ଶକ୍ତି ଭଗବାନଙ୍କର ଭାଗବତରେ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି। ଅର୍ଥ ସର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ଉଦୟ ମନ୍ମତ ଇଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଏହି ଦଶଟି ତତ୍ତ୍ୱରେ ବର୍ଣ୍ଣନା କରାଯାଇଛି। ସେଥିରୁ ଭଗବାନ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ନବାନାମ ଲକ୍ଷଣ ଦଶମାସ ବିଶୁଦ୍ଧାର୍ଥ ନବାନାମ ଲକ୍ଷଣ। ଏଇ ଯୋଉ ଦଶମ ତତ୍ତ୍ୱ ଇଏ ହେଉଛି ବିଶୁଦ୍ଧ ତତ୍ତ୍ୱ, ଭଗବାନଙ୍କ ବିଷୟ ତତ୍ତ୍ୱ। ଏହି ବିଷୟକୁ ଜାଣିବା ପାଇଁ ନବାନାମ ଏ ଲକ୍ଷଣ, ଏଇ ନଅଟି ଲକ୍ଷଣ ରହିଛି ଭଗବାନ ବିଷୟ ଜାଣିବା ପାଇଁ ନଅଟି ଲକ୍ଷଣ ରହିଛି। ତେଣୁ ଅନ୍ତତଃ ପକ୍ଷେ ଏଇ ନବମ ସ୍କନ୍ଧ ପର୍ଯ୍ୟନ୍ତ ଯେଉଁମାନେ ପାଠ କରିବେ ବା ଶ୍ରବଣ କରିବେ ବା କିଛି 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 ବୁଝିପାରିବେ ସେମାନେ ଦଶମ ସ୍କନ୍ଧ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହେବେ। ଦଶମ ସ୍କନ୍ଧ ପଢ଼ିବା ପାଇଁ ସେଇଟା ହେଉଛି ତାଙ୍କର କ୍ୱାଲିଫିକେସନ୍ ବା ତାଙ୍କର ଯୋଗ୍ୟତା, ସେଥିପାଇଁ ଦରକାର। ଜଣେ ପ୍ରଥମ ଦଶମ ସ୍କନ୍ଧ ପଢ଼ିଲେ ସେ ଠିକ୍ ଭାବରେ ବୁଝିପାରିବେନି, ସେଥିପାଇଁ ସୁଖଦେବ ଗୋସ୍ୱାମୀ ବା ବ୍ୟାସଦେବ ଯେଉଁ ଶ୍ରୀମଦ୍ ଭାଗବତ ରଚନା କରିଛନ୍ତି ଭଗବାନଙ୍କ ଲୀଳାକୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ପ୍ରଥମ ସ୍କନ୍ଧରୁ ଭଗବାନଙ୍କ ସୃଷ୍ଟି ଏବଂ ବ୍ରହ୍ମାଙ୍କର ବିସ୍ତାର ସ୍ୱର୍ଗ ବିସର୍ଗ ବିଭିନ୍ନ ସ୍ଥାନ ଭଗବାନଙ୍କୁ ବୋଲି ଭାବରେ ବିଭିନ୍ନ ସ୍ଥାନ ନିର୍ମାଣ କରିଛନ୍ତି। ପଞ୍ଚମ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯାଇଛି। ଷଷ୍ଠ ସ୍କନ୍ଧରେ ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ପୋଷଣ କରୁଛନ୍ତି। ସପ୍ତମ ସ୍କନ୍ଧରେ ବିଭିନ୍ନ କର୍ମ ବାସନା ରହିଛି ବା ଉଦୟ କୁହାଯାଉଛି, ସେ ବିଷୟରେ ପ୍ରହ୍ଲାଦ ମହାରାଜଙ୍କୁ ଉଦାହରଣ ଦିଆଯାଇଛି। ଅଷ୍ଟମ ସ୍କନ୍ଧରେ ଭଗବାନଙ୍କର ବିଭିନ୍ନ ମନ୍ମନ୍ତ୍ର ଅବତାର ଚଳାଇଛି, ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ନମ ଆସୁଛନ୍ତି, ସେ ମନୁମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ମନ୍ମନ୍ତ୍ର। ଏବଂ ଈଶାନ କଥା ଭଗବାନ ଏବଂ ଭଗବାନଙ୍କର ଭକ୍ତଙ୍କ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏତିକି ବର୍ଣ୍ଣନା କରିସାରିବା ପରେ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କର ଏହିସବୁ ଜାଣିବା ପାଇଁ ଭଗବାନଙ୍କର ଆବିର୍ଭାବ ଏ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି, କେମିତି ଭଗବାନ ଆସୁଛନ୍ତି। ଆଜିକାଲି ବହୁତ ଭଗବାନ ହେଇଯାଇଛି ବି କୁହାଯାଉଛି, ଇଏ ଭଗବାନ ସେ ଭଗବାନ ସେ କୁହାଯାଉଛି, କିନ୍ତୁ ଭଗବାନଙ୍କୁ ଆସିବା ପାଇଁ କିଏ ଯାଇଛନ୍ତି ପ୍ରାର୍ଥନା କରିବା ପାଇଁ? ଆମର ଯଦି ବର୍ଣ୍ଣନା କରାଗଲା ତତ୍ରଗତ୍ୱା ଜଗନ୍ନାଥ ଦେବ ଦେବ ଉଷା କବି ପୁରୁଷ ପୁରୁଷ ସୁପ୍ତେନା ଉପତସ୍ତେ ସମାହିତ, ସମସ୍ତ ଦେବତା ମାନେ ଯାଇକି ଆରାଧନା କରୁଛନ୍ତି, ଭଗବାନ ପ୍ରାର୍ଥନା କରୁଛନ୍ତି, ପୁରୁଷ ସୂକ୍ତ ମନ୍ତ୍ରରେ ପ୍ରାର୍ଥନା କରୁଛନ୍ତି। ଇଏ ଭଗବାନଙ୍କର ଭଗବତ୍ତା। ଆଜିକାଲି ଯେଉଁ ଭଗବାନ ଆସୁଛନ୍ତି ସେ ଭଗବାନ କି ଯାଇଥିଲେ ପ୍ରାର୍ଥନା କରିବା ପାଇଁ? ଆଉ ଶିଶୁ ରାଧାକୃଷ୍ଣ ମହାରାଜ କହନ୍ତି ମାନେ କେଉଁ କୁତା ଗାଁ ତାଙ୍କୁ ପ୍ରାର୍ଥନା କରି ତଥା ଭଗବାନ ବିଷୟରେ ଲୋକମାନଙ୍କର ଧାରଣା ନାହିଁ। ଭଗବାନ ବିଷୟରେ ବୁଝାଇବା ହେଲେ ଭାଗବତମ ଭାଗବତମ ଯେଉଁମାନେ ଆଶ୍ରୟ ନେବେ ସେମାନେ ଭଗବାନ ବିଷୟରେ ଜାଣିପାରିବେ। ଭଗବାନଙ୍କ ଭଗବତ୍ତା ଏଇ ଭାଗବତମରୁ ହିଁ ଜଣାପଡ଼ିବ, ଅନ୍ୟ କୌଣସି ଶାସ୍ତ୍ରରେ ଜଣାପଡ଼ିବ ନାହିଁ। ତେଣୁକରି ସେମାନେ ଭାଗବତମ ହେଉଛନ୍ତି ପୁରାଣ ମଳମ ସବୁଠୁ ଶ୍ରେଷ୍ଠ ପ୍ରମାଣ ବା ଶ୍ରେଷ୍ଠ ପୁରାଣ। ପୁରାଣ ନାମ ଇଲମ ତଥା ଯେତେ ପୁରାଣ ଅଛି ବ୍ୟାସଦେବ ସମସ୍ତ ରଚନା କରିଛନ୍ତି, ଅର୍ଥାତ୍ ପୁରାଣ ବ୍ୟାସଦେବ ରଚନା କରିଛନ୍ତି। କିନ୍ତୁ ଅଞ୍ଚିକାରେ ସେ କହିଲେ ବ୍ୟାସ ଭାଗବତମର ଏକଥା ସୁତଭୂଷଣ କହୁଛନ୍ତି ଭାଗବତ ଦ୍ୱାଦଶ ସ୍କନ୍ଧରେ ଯେ ନିମ୍ନମାନ ଯଥା ଗଙ୍ଗା, ଯେତେ ନଦୀ ଅଛି ଯେଉଁଟାକ ନିମ୍ନକୁ ଗତି କରୁଛି ନିମ୍ନମାନ ଯଥା ଗଙ୍ଗା, ନଦୀମାନଙ୍କର ତ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ନଦୀ ଏବଂ ଦେବାନ ଅଚ୍ୟୁତ ଯଥା ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ଦେବତା ହେଉଛନ୍ତି ଅଚ୍ୟୁତ ଭଗବାନ ବିଷ୍ଣୁ ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ। ବୈଷ୍ଣବମାନଙ୍କ ଭିତରେ ଯେତେ ଭଗବାନଙ୍କର ଭକ୍ତ ଅଛନ୍ତି ବିଷ୍ଣୁଙ୍କର ଭକ୍ତ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଶିମ୍ଭୁ ଶମ୍ଭୁ ଶିବଜୀ ତାଙ୍କର ଆସିବ ଆବିର୍ଭାବ ଏହି ମାସରେ ଆସିବ ସତେଇଶ ତାରିଖ ସାଧାରଣ ଲୋକ ସତେଇଶ ତାରିଖ ପାଳନ କରୁଛନ୍ତି ଆମର ଅଠେଇଶ ତାରିଖ ପାଳନ କରୁଛନ୍ତି। ତେଣୁ ସେ ବୈଷ୍ଣବମାନ ଯଥା ଶମ୍ଭୁ ଭକ୍ତ ଭକ୍ତମାନଙ୍କ ଭିତରେ ବୈଷ୍ଣବମାନଙ୍କ ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ସେହିଭଳି ଭାବରେ ପୁରାଣ ନା ବିଗମ କଥା ଯେତେ ପୁରାଣ ଅଛନ୍ତି ଅର୍ଥାତ୍ ପୁରାଣ ରହିଛନ୍ତି ତାଙ୍କ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଶ୍ରୀମଦ ଭାଗବତ। ତେଣୁ ଶ୍ରୀମଦ ଭାଗବତଙ୍କୁ ଯେଉଁମାନେ ଆଶ୍ରୟ ନେବେ ବା ଅଧ୍ୟୟନ କରିବେ ସେମାନେ ଭଗବାନ ବିଷୟରେ ଜାଣିପାରିବେ, ନହେଲେ ଭଗବାନ ବିଷୟରେ ଜାଣିବାଟା ଏତେ ସହଜ ନୁହେଁ। ବହୁତ ଲୋକ ବହୁତ ପ୍ରକାର କଥା କହୁଛନ୍ତି ଇଏ ଭଗବାନ ସେ ଭଗବାନ, କିନ୍ତୁ ଆମେ ଭାଗବତଙ୍କୁ ଯଦି ଆଶ୍ରୟ ନେବା ଭାଗବତ ପ୍ରମାଣ ଭାଗବତ ପ୍ରମାଣ ହେଉଛନ୍ତି ଅମର ପ୍ରମାଣ ଶ୍ରେଷ୍ଠ ପ୍ରମାଣ ହେଉଛନ୍ତି ଭାଗବତ ପ୍ରମାଣ। ଭାଗବତ ପ୍ରମାଣକୁ ଆମେ ଜାଣିପାରିବା ଭଗବାନ ବିଷୟରେ ଜାଣିପାରିବା। ତେଣୁ ସେଇ ଭଗବାନଙ୍କର ଯଦି ଆସୁଛନ୍ତି ଯେହେତୁ ସମସ୍ତ ଦେବତ ଯଦିଓ ଭଗବାନ ଚାହୁଁଛନ୍ତି ଆସିବା ପାଇଁ ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନୀ ଭୌତି ଭାରତ ଭଗବାନ କହୁଛନ୍ତି ଭଗବାନ ଚାହୁଁଛନ୍ତି ଆସିକିରି ଏଇ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ, କିନ୍ତୁ ତଥାପି ଭଗବାନ ଆସିବା ପୂର୍ବରୁ ସମସ୍ତ ଦେବତାମାନେ ଯେତେ ପ୍ରାର୍ଥନା କରୁଛନ୍ତି ବିଷ୍ଣୁ ସରି ମାନେ ବ୍ରହ୍ମା ଶିବଜୀ ମାନେ ସମସ୍ତେ ଯାଇକିରି ପ୍ରାର୍ଥନା କରୁଛନ୍ତି ଭଗବାନ, ଏବଂ ଭଗବାନ ତ ଆସିବେ ଦେବଦୂତର ଉଦରରେ ଆବିର୍ଭାବ ହେବେ ଗର୍ଭରେ ଆବିର୍ଭାବ ହେବେ ସେତେବେଳେ ମଧ୍ୟ ଦେବତା ମଧ୍ୟ ସ୍ତୁତି କରୁଛନ୍ତି ଗର୍ଭ ସ୍ତୁତି ଦ୍ୱିତୀୟ ଅଧିକ ଆସିବ ଭଗବାନଙ୍କ ଗର୍ଭ ବ୍ରହ୍ମା ଶିବ ଦେବତାମାନେ ସ୍ତୁତି କରୁଛନ୍ତି ଭଗବାନ। ଆଜିକାଲି ଯେଉଁ ଦେବତାମାନେ ତଥା ଭଗବାନ ଆସନ୍ତି ତାଙ୍କର ସେଥିରେ ମାତୃଗର୍ଭ ହୋଇଥିଲେ ତାଙ୍କୁ କିଏ ସ୍ତୁତି କରୁଥିଲେ ଏସବୁ ଜାଣିବାର ଆବଶ୍ୟକତା ରହିଛି, ନହେଲେ ସାଧାରଣ ଲୋକମାନେ ବୁଝିପାରିବେନି ଉପକୃତ ଭଗବାନ କିଏ। ତେଣୁ ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ଭଗବାନ ଯେତେବେଳେ ଆସିବେ କୁହାଯାଉଛି କ'ଣ ସବୁ କୁହାଯାଉଛି ଭଗବାନ ଆସିବେ ଯେତେବେଳେ ଦେବକୁଳ ବିବାହ ହେଇଯାଇଛି ବସୁଦେବଙ୍କ ସହିତ ଅତି ପ୍ରାଚୀନ କଂସ କଂସ କ'ଣ କରୁଛି ନା ଏତେ ଦେବକୁ ଏତେ ଆଦର କରୁଥିଲେ ଏତେ ସ୍ନେହ କରୁଥିଲେ ଯେଉଁଥିପାଇଁ କି ଇଏ ଗୋଟେ ନିନ୍ଦନୀୟ କର୍ମ ସାରଥୀ ହେବାଟା ଗୋଟେ ନିନ୍ଦନୀୟ କର୍ମ ଭଗବାନ ସେଭଳି ଭାବେ ନିନ୍ଦନୀୟ କର୍ମ କରିଛନ୍ତି ତାଙ୍କର ଭକ୍ତଙ୍କ ପାଇଁ ବିପ୍ରଣାଳୀ କରନ୍ତି ଅପରାଜ୍ୟକରଣ ତାଙ୍କର ଭକ୍ତ ପାଇଁ ଭଗବାନ ସବୁକିଛି କର୍ମ କରିପାରିବେ। ତେଣୁ କଂସ ବିରାଟ ରାଜା ସମଗ୍ର ପୃଥିବୀର ରାଜା ସମ୍ରାଟ ସିଏ ଗୋଟେ ସାଧାରଣ ଏଭଳି ଭାବେ ଡ୍ରାଇଭର କାର୍ଯ୍ୟ ସେ କରିବନି, କିନ୍ତୁ ଯେହେତୁ ଦେବଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ ସେଥିପାଇଁ ସେ ନିଜେ ସାରଥି ହେଇକି ଚଲାଉଛନ୍ତି ସେ ରଥକୁ ନେଉଛନ୍ତି। ତେଣୁ ପଥି ପ୍ରାଗୀଣ ମାଂସ ଆବାସ ଶରୀର ବାଘ ସେହି ସମୟରେ ସିଏ ଏ ଆକାଶ ଶ୍ରବଣ କଲେ ଯେ ଅଶ୍ୱାସ ଅସ୍ତ ହନ୍ତା ବସି ଆଗ
ହେ ମୂର୍ଖ ଅବୁଦ୍ଧ, ଏଇ ଅସ୍ୟା ଏଇ ଯୋଉ ଦେବକୁଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ହନ୍ତା ଭାଷଣ କରିବ। ତେଣୁ ଏତେ ସ୍ନେହ କରୁଥିଲା ଦେବକୀଙ୍କୁ, ଏତେ ସ୍ନେହ କରୁଥିଲା ଯେଉଁଥିପାଇଁ ସେ ନିଜର କାର୍ଯ୍ୟ କରିବାକୁ ମଧ୍ୟ ପଶ୍ଚାତପଦ ହେଇନଥିଲା। କିନ୍ତୁ ଯେତେବେଳେ ମୃତ୍ୟୁ କଥା ଶୁଣିଦେଲା, ମୃତ୍ୟୁ ଭୟ ଯେତେବେଳେ ଆସିଗଲା ତାପରେ, ସେତେବେଳେ ସେ ଆଉ କିଛି ଚିନ୍ତା କଲା, ମୁଁ କେମିତି ଆକୁ ହତ୍ୟା କରିବି। ତେଣୁ ସାଙ୍ଗେ ସାଙ୍ଗେ ସେ ରଥରୁ ଓହ୍ଲେଇ ପଡ଼ିକିରି ସାଙ୍ଗେ ସାଙ୍ଗେ ଦେବକୀଙ୍କର କେଶ ଧରିକିରି ଖଡ଼ ଧରି ତାକୁ ତାର ହତ୍ୟା କରିବା ପାଇଁ। ତେଣୁ ବସୁଦେବ ଯିଏକି ଭଗବାନଙ୍କର ପିତା, ଭଗବାନଙ୍କର ସେ ପିତା ହେଲେ, ତେଣୁ ଯେଉଁ ସାଧାରଣ ଲୋକ ସେ ମଧ୍ୟ ଜାଣେ ଭଗବାନଙ୍କୁ କୃପା କରିଦେଲେ ସବୁକିଛି ତତ୍ତ୍ୱ ସେ ଜାଣନ୍ତି। ଯେଉଁମାନେ ଅଥାପି ପ୍ରଧାନ ବୁଝଦ୍ୱୟ ଆପଣ ପାରପଦ୍ମଙ୍କର ଯଦି ପ୍ରସାଦ ବେଶାନୁଭୂତ ହେବେ, ସାମାନ୍ୟ କିଛି ଜଣେ କୃପା ପ୍ରାପ୍ତ ହେଇଗଲେ ତାହେଲେ ସେ ଭଗବାନଙ୍କ ତତ୍ତ୍ୱ ଜାଣିପାରନ୍ତି। ଜାଣାଦି ତତ୍ତ୍ୱ ଭଗବାନ ମହିମା, ଭଗବାନଙ୍କର ମହିମା ଭଗବାନଙ୍କ ତତ୍ତ୍ୱ ସେ ଜାଣିପାରିବେ। ନ ଜାଣିଲେ ଚିରଣ ବିଚ୍ଛିନ୍ନ, ବହୁତ କାଳ ଯଦି ଜଣେ ବିଚ୍ଛିନ୍ନ ବା ଚିନ୍ତା କରି ଚାଲେ, ଭଗବାନଙ୍କ ବିଷୟରେ ଧ୍ୟାନ କରି ଚାଲେ, ତଥାପି ସେ ଭଗବାନଙ୍କୁ ଜାଣିପାରିବେ। ଆଉ ବସୁଦେବ ଯିଏକି ହେଉଛନ୍ତି ଭଗବାନଙ୍କର ପିତା ବାସୁଦେବ, ଆମର ଯେତେବେଳେ ନାଁ ଲେଖୁଛେ ଆମେ ଆମର ପିତାଙ୍କ ନାଁ ଲେଖୁଛେ, ସେପାରେଟ ଲେଖୁଛେ, ଅଲଗା ଲେଖୁଛେ, କିନ୍ତୁ ଭଗବାନ ତାଙ୍କର ନାଁ ଲେଖୁଛନ୍ତି, ସେ ପିତାଙ୍କ ନାମ ମଧ୍ୟ ତା ଦେହରେ ମିଶିକି ରହୁଛି। ବାସୁଦେବ ଏଇଠି ବସୁଦେବଙ୍କର ପୁତ୍ର ବାସୁଦେବ, ମୋଚିକୁ ମୁଁ ସେଟା କହିବି, ମୁଁ ହେଉଛି ବସୁଦେବଙ୍କର ପୁତ୍ର, ମୋ ନାଁ ହେଉଛି ବାସୁଦେବ। ତେଣୁ ଭଗବାନ ଯେତେବେଳେ ତାଙ୍କର ପିତାଙ୍କୁ ସେ ଜ୍ଞାନ ପିତାଙ୍କ ପାଖରେ ମଧ୍ୟ ସେ ସବୁ ଜ୍ଞାନ ରହିଛି, କିନ୍ତୁ ଯେଉଁମାନେ ଫଳପ୍ରତି ତାଙ୍କୁ ଯେତେ ଜ୍ଞାନ ବୁଝିଲେ ମଧ୍ୟ ଦେଲେ ମଧ୍ୟ ସେମାନେ ବୁଝିଲେନି। ବସୁଦେବ ଅନେକ ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି, ମୃତ୍ୟୁ ଜନ୍ମତା ବୀର ଦିନ ସହଜାତି ଅଧ୍ୟବା ଅର୍ଦ୍ଧଶତାଞ୍ଜଳା, ମୃତ୍ୟୁ ଏଇ ପ୍ରାଣୀ ନାହିଁ ଧ୍ରୁବ, ଭଗବାନ ସୀତା କହିବେ ପିତାରେ, ଭଗବାନ କହିବେ ଦୁର୍ଗାଧ୍ୟାୟରେ, ଦ୍ୱାଦଶ ହି ଧ୍ରୁବ ମୃତ୍ୟୁ, ଜଣେ ଜନ୍ମ ହେଲା ମାନେ ମୃତ୍ୟୁ ତାର ନିଶ୍ଚିତ, ଏବଂ ମୃତ୍ୟୁ ହେବା ମାନେ ତାର ଜନ୍ମ ମଧ୍ୟ ନିଶ୍ଚିତ। ତେଣୁ ଭଗବାନଙ୍କର ପିତା ଏଠି ସେ କଥା କହୁଛନ୍ତି କଂସ, କିନ୍ତୁ କଂସକୁ ଯେତେ ବୁଝାଇବ ତାର ଅଜ୍ଞାନ ଦୂର ହେଉନି, ଯେମିତି ଏଇ ଧୃତରାଷ୍ଟ୍ରଙ୍କର ଅଜ୍ଞାନଟା ଦୂର ହେଇପାରିଲାନି। ଭଗବତ ଗୀତାରେ ଯେଉଁ ଜ୍ଞାନ ରହିଛି ଭଗବାନ ଦେଇଛନ୍ତି, ଅର୍ଜୁନ ଯେତେବେଳେ ସେ ଜ୍ଞାନ ପ୍ରାପ୍ତ ହେଲେ ତାଙ୍କର ମୁଖ ଦୂର ହେଇଗଲା। ଅର୍ଜୁନ ଯେତେବେଳେ ଅନ୍ତିମରେ ଭଗବାନ ପଚାରିଲେ ଯେ ମୁଁ ଯେଉଁ ତୁମକୁ କହିଲି ଇତି ଯେ ଜ୍ଞାନ ଆଖ୍ୟାତ ବୁହା ବୃହତ୍ତର ମୟା ବିମୃଷ୍ୟ ଶେଷଣ ଦକ୍ଷ ଠାକୁର, ମୁଁ ତୁମକୁ ସବୁ ପ୍ରକାର ଜ୍ଞାନ ଦେଇଦେଲି। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ବୁହା ବୃହତ୍ତର ଏବଂ ବୃହତ୍ତମ। ତେଣୁ ଅନ୍ତିମରେ ସମସ୍ତ ଜ୍ଞାନ ପ୍ରଦାନ କରି ଭଗବାନ କହୁଛନ୍ତି ଯେ ତମର ମୋହ ଦୂର ହେଲାନି ନାହିଁ, ତମର ଯୋଉ ତମେ କହୁଥିଲ ଯୁଦ୍ଧ କରିବ ନାହିଁ, ଏଇ ଯୋଉ ମୋହ ବା ଏଇ ଯୋଉ ଅଜ୍ଞାନ ଥିଲା ଏ ଅଜ୍ଞାନ ତମ ଦୂର ହେଲାନି ନାହିଁ। ତେଣୁ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ ଯେ ନଷ୍ଟ ମୋହ ସ୍ମୃତି ଲବ୍ଧ ପ୍ରସାଦ ଆତ୍ମାଚ୍ୟୁତ ସ୍ଥିତ ସ୍ମୃତି ଗତ ସନ୍ଦେହ କରି ସେ ବଚନାନ୍ତ, ମୋର ବର୍ତ୍ତମାନ ମୋହ ଦୂର ହେଇଯାଇଛି, ମୁଁ ଆପଣଙ୍କର ଯୋଉ କହିଛନ୍ତି ମୋତେ ନିର୍ଦ୍ଦେଶ ଦେଇଛନ୍ତି ମୁଁ ନିଶ୍ଚିତ ଭାବେ ଆପଣ ନିର୍ଦ୍ଦେଶ ପାଳନ କରିବି। କିନ୍ତୁ ଏଇ ଯୋଉ ଜ୍ଞାନ, ଏଇ ଜ୍ଞାନକୁ ସଞ୍ଜୟ ଦେଉଛନ୍ତି ଧୃତରାଷ୍ଟ୍ରଙ୍କୁ, ଭଗବତ ଗୀତାରେ ଜ୍ଞାନ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ କହୁଛନ୍ତି। ତେଣୁ ଅନ୍ତିମରେ ସଞ୍ଜୟ ମଧ୍ୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି
ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଯୁବା ନୀତି ମତେ ମନ।
ଆଚାର୍ୟ କହୁଛନ୍ତି ପରୋକ୍ଷରେ ସଙ୍ଗେ କହୁଛନ୍ତି ତାଙ୍କର
ପ୍ରଭୁ ଗୁଜୁରାଟ ପ୍ରଭୁ
ଯେ ଆପଣ ଯାଇକି ତାଙ୍କ ସହିତ ସନ୍ଧି କରନ୍ତୁ, କାରଣ ଯେଉଁଠି ଅର୍ଜୁନ ଅଛନ୍ତି, ଯେଉଁଠି ଭଗବାନ ଅଛନ୍ତି, ସେଠି ନିଶ୍ଚିତ ଭାବରେ ସମସ୍ତଙ୍କୁ ବିଜୟ, ସମସ୍ତଙ୍କୁ ସେ ଐଶ୍ୱର୍ଯ୍ୟ, ସମସ୍ତଙ୍କୁ ନୀତି ସବୁ ସେଠି ରହିବ।
କିନ୍ତୁ ଧୃତରାଷ୍ଟ୍ର ମୋହ ଦୂର ହେଇପାରିଲାନି, ଧୃତରାଷ୍ଟ୍ର ମୋହ ପରେ ବିଦୁର ଆସି ଦୂର କରିବେ।
ସେଭଳି ଭାବରେ ବସୁଦେବ ଯେତେ ଜ୍ଞାନ ଦେଲେ ମଧ୍ୟ କଂସର ଜ୍ଞାନ ଦୂର କରୁନି। କଂସ ହେଉଛି ଫଳ ବ୍ୟକ୍ତି, ସର୍ବଦା ପାପ କାର୍ଯ୍ୟ କରୁଛି ସେ, ତେଣୁ ଏଭଳି ଭାବରେ ତାର ବୁଦ୍ଧି ମଧ୍ୟ ନଷ୍ଟ ହେଇଯାଇଛି, ନଷ୍ଟ ହେଇଯାଇଛି, ଯେଉଁଥିପାଇଁ କି ତାର ସେ ବିରତ ହେଉନି ଗିରିଦେବଙ୍କୁ ହତ୍ୟା କରିବା। ସେମିତି ଦେବଙ୍କର କେଶ ଧରିକିରି ଯେଉଁ ବେଣୀ ଧରିକିରି ହତ୍ୟା କରିବା ପାଇଁ ରହିଛି, ଉଦ୍ଧାର ହେଇକି ରହିଛି। ତେଣୁ ବସୁଦେବ ଆଉ ଗୋଟେ କଥା ଚିନ୍ତା କରୁଛନ୍ତି, କଣ ନା ପ୍ରଦାୟ ମୃତରେ ପୁତ୍ରା ମୋଚରେ କୃପଣା ନିମା। ବର୍ତ୍ତମାନ ଅନ୍ୟ କୌଣସି ଯେତେବେଳେ ସମସ୍ତ ପ୍ରକାର ଜ୍ଞାନ ପ୍ରଦାନ କରିକି ମଧ୍ୟ ଯେତେବେଳେ କଂସର ଅଜ୍ଞାନ ଦୂର କରିପାରିଲେ ନାହିଁ, ବସୁଦେବ ଚିନ୍ତା କରୁଛନ୍ତି କେମିତି ବର୍ତ୍ତମାନ ଦେବକୀଙ୍କର ଯେଉଁ ଆସନ ମୃତ୍ୟୁ ରହିଛି ସେ ମୃତ୍ୟୁକୁ ମୁଁ ନିବାରଣ କରିବି। ଏଠି ମୃତ୍ୟୁ ହୁଏ ଏ ସାକ୍ଷାତ ମୃତ୍ୟୁ ରୂପରେ କଂସ ବର୍ତ୍ତମାନ ଠିଆ ହେଇଛି, ଖଣ୍ଡାଧନ ଠିଆ ହେଇଛି ହତ୍ୟା କରିବା ପାଇଁ, ସାକ୍ଷାତ ମୃତ୍ୟୁ ରୂପରେ ବର୍ତ୍ତମାନ ଚାଲିଛି। ତେଣୁ ଏହି ପ୍ରଦାୟ ମୃତ୍ୟୁ ହୁଏ ଏହି ମୃତ୍ୟୁ ରୂପ ଧରି କଂସକୁ ମୁଁ ବର୍ତ୍ତମାନ ପ୍ରଦାନ କରିବି, ପୁତ୍ରାଣ ଯେତେ ମୋର ଆଠଟି ସେ ବି ଶୁଣିଛନ୍ତି ନା, ସେ ବି ଶୁଣିଛନ୍ତି ଅଷ୍ଟମ ଗର୍ଭ ଆଠଟି ମୋର ସନ୍ତାନ ହେବେ। ତେଣୁ ପୁତ୍ରାଣ ବୋଲି ସେ କହୁଛନ୍ତି, ପୁତ୍ରାଣ ମୋଚେ କୃପଣା ନିମାନ। ଆମର ଆଚାର୍ଯ୍ୟ ଟିକା କରୁଛନ୍ତି, ଯଦି ମୋର କନ୍ୟା ଗାଧ ହେଲା ତାହେଲେ ମୁଁ ଦେବା ଦରକାର ନାହିଁ, ପୁତ୍ରାଣ ବୋଲି କୁହାଯାଉଛି। ଏଭଳି ଭାବରେ ବସୁଦେବଙ୍କର ଯେଉଁ କଥା ରହିଛି ସେ କଥାକୁ ମଧ୍ୟ ସରସ୍ୱତୀ ଦେବୀ ତାଙ୍କର ସବୁ ତାକୁ ଅଳଙ୍କୃତ କରୁଛନ୍ତି। ଆଉ ଭଗବାନଙ୍କ ପିତା ସେ ଜଣେ ଯେତେବେଳେ ଭଗବାନଙ୍କ ଶତ୍ରୁ ମଧ୍ୟ ଯେତେବେଳେ ଭଗବାନଙ୍କୁ ଆଣି ଦେଉଛନ୍ତି ସେତେବେଳେ ମଧ୍ୟ ସରସ୍ୱତୀ ଦେବୀ ତାକୁ ଅଳଙ୍କୃତ କରୁଛନ୍ତି। ଯେତେ ଇନ୍ଦ୍ର ଯେଉଁ ଭଗବାନଙ୍କୁ ବିଭିନ୍ନ ପ୍ରକାର ନିନ୍ଦା କରିଛନ୍ତି ସେଥିରେ ମଧ୍ୟ ସରସ୍ୱତୀ ଦେବୀ ତାଙ୍କୁ ଅଳଙ୍କୃତ କରିଛନ୍ତି, ସେ ନିନ୍ଦାକୁ ସ୍ତୁତିରେ ପରିଣତ କରିଛନ୍ତି। ଆଉ ଏଠି ବସୁଦେବ ଯଦି କହିବେ ସେ କଥା କେବେ ଅସତ୍ୟ ହେବନି, ଆମର ସାଧାରଣତଃ ଲୋକମାନେ କହିବେ ଯେ ବସୁଦେବ କଥାକୁ କାହିଁକି ସେ ଗ୍ରହଣ କରିବେ ନା, ବସୁଦେବ ପ୍ରସିଦ୍ଧ ସତ୍ୟ କହିବାରେ ସତ୍ୟବା ସତ୍ୟ କହିବାରେ ପ୍ରସିଦ୍ଧ ସେ, ତେଣୁକରି କଂସଭଳି ନିଷ୍ଠୁର ବ୍ୟକ୍ତି ମଧ୍ୟ ସେ ବସୁଦେବ କଥାକୁ ଗ୍ରହଣ କଲେ ଆଉ ପରେ ସେଟା କହିବେ ସେ ଏଠି ଚିନ୍ତା କରୁଛନ୍ତି। ବସୁଦେବ କହିଲେ ପୁତ୍ରାଣ ବର୍ତ୍ତମାନ ଚିନ୍ତା କରୁଛନ୍ତି, କହିନାହାନ୍ତି ପରେ କହିବେ, ବସୁଦେବ ଚିନ୍ତା କରୁଛନ୍ତି ପ୍ରଦାୟ ମୃତ୍ୟୁରେ ପୁତ୍ରାଣ ମୋଚେଇ କୃପଣା ନିମା, ମୁଁ ମୋର ପୁତ୍ରମାନଙ୍କୁ ଦାନ କରିକିରି ବର୍ତ୍ତମାନ ମୋର ପତ୍ନୀଙ୍କୁ ଏଇ ଆସନ ମୃତ୍ୟୁ ମୁଖରୁ ରକ୍ଷା କରେ, ମୋଚେଇ କୃପଣା ନିମା। ସୂତା ପାଇଁ ଯଦି ଯାହା ହେଲା ଏଇଠି ସୂତା ବୋଲି କହିଲା, ସୂତା କହିଲେ ସୂତା ହେଲେ ପୁତ୍ର ହବ ନା, ସୂତା ହେଲେ କନ୍ୟା ଆସିବ ନା, ସୂତା ମୁଁ ଯଦି ଯାହା ସୂତାଙ୍କୁ ଏଠି କୁହାଯାଉଛି ପୁତ୍ର ବୋଲି କୁହାଯାଉଛି, କିନ୍ତୁ ଯାହା ହଉ ଆଚ୍ଛା ଯଦି ପିଲା କରିଛନ୍ତି ଯଦି ମୋର କନ୍ୟା ଯଦି ହବ ଏଇଠି ମଧ୍ୟ ସେଇଟା କୁହାଯାଉଛି ସୂତା ମୁଁ ଯଦି ଯାହା ସୂତା କହିଲେ କନ୍ୟା, ଯଦି ମୋର କନ୍ୟା ଯାହା ହବ ତାହେଲେ ମୋର ପ୍ରଭାବ ପଡ଼ିବ ପୁତ୍ରାଣ ବୋଲି କହୁଛନ୍ତି, ସେ କହିବେ ନହିଁ ଆସ୍ତେ ଭୟ ସୌମ୍ୟ ଯଦି ସା ଅଶରୀରବା ପୁତ୍ରାଣ ସମପରିଶେ ସେ ଯଥେଷ୍ଟ ଅଭୟ ମୁକ୍ତିତ ଏ ଚୌବନ ଶ୍ଳୋକରେ ଏଠି କହିବେ, ଏଥିରେ ମଧ୍ୟ ବହୁତ ରହିଛି ସବୁ ରହସ୍ୟ ସବୁ ରହିଛି ଏ ଶ୍ଳୋକରେ। ତେଣୁ ସେ କହ ସୂତା ଯଦି ଯାଏରା ଯଦି ସେ କନ୍ୟା ଯାଉଥିଲା ତାହେଲେ ଦେବା ଦରକାର ନାହିଁ, କଂସ ମନେଇ ପାରନ୍ତି। ବର୍ତ୍ତମାନ ଚିନ୍ତା କରୁଛନ୍ତି ବର୍ତ୍ତମାନ ଆମେ ଯେକୌଣସି ଯିଏ ଯେଉଁ କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରଥମେ ସେଟା ମନରେ ପଡ଼ୁଛେ, କାୟ ମନ ବାକ୍ୟ ତିନୋଟି ଜିନିଷ ରହିଛି ଆମର, ଆମେ ଯେଉଁ କାର୍ଯ୍ୟ କରୁଛେ ଶାରୀରିକ ବା ମନବୀର୍ଯ୍ୟ କର୍ମ ପ୍ରାରମ୍ଭ ନର ତିନି ପ୍ରକାର କର୍ମ କରୁଛେ, ସେଥିପାଇଁ ଅଜାଙ୍କୁ ମୃତ୍ୟୁ ସମୟରେ ତିନି ଜଣ ଜମଦୂତ ଆସି ପହଞ୍ଚିଗଲେ ଆମେ ତିନି ପ୍ରକାର କାର୍ଯ୍ୟ କରୁଛେ, ଶରୀରରେ କର୍ମ କରୁଛେ ସାଧାରଣତଃ ଶରୀର କର୍ମକୁ ଲୋକମାନେ କହୁଛନ୍ତି ଯେଉଁ କର୍ମ, କିନ୍ତୁ ମନର କର୍ମ ବା ବାକ୍ୟର କର୍ମକୁ
ଲୋକମାନେ ସେଟା ବୁଝିପାରନ୍ତି ନାହିଁ, ସାଧାରଣ ଲୋକମାନେ ବୁଝିପାରନ୍ତି ନାହିଁ,
କିନ୍ତୁ ଏ ତିନୋଟି ଯାକ କାରଣ କାୟ ମନ ବାକ୍ୟ ଶାରୀରିକ ବା ମନୋବିର୍ଯ୍ୟ ଭଗବତରେ ଶାରୀରିକ ବା ମନୋବିର୍ଯ୍ୟ କର୍ମ ପ୍ରାରମ୍ଭତି ନର ଆମେ ଯେକୌଣସି କର୍ମ କରୁଛେ ପ୍ରତିଦିନ ସେଠି ମନରେ ଚିନ୍ତା କରୁଛେ ଏଇଟା କରିବା ମନରେ ବହୁତ ସଂକ୍ଷେପ ବହୁତ ସୂକ୍ଷ୍ମ ମନଟା ହେଉଛି ବହୁତ ସୂକ୍ଷ୍ମ ମନଟା ହେଉଛି ବହୁତ ଶକ୍ତିଶାଳୀ ଇନ୍ଦ୍ରିୟାଣି ପରାଣ ଇନ୍ଦ୍ରିୟ ପରାଣ ମନ ଯେତେ ଆମର ଇନ୍ଦ୍ରିୟ ଅଛନ୍ତି ଦଶଟି ଇନ୍ଦ୍ରିୟ ରହିଛି ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଆଙ୍କଠାରୁ ଆହୁରି ଉନ୍ନତ ରହୁଛି ମନ ତେଣୁ ମନରେ ଯେଉଁଟା ଆମେ ସେକେଣ୍ଡ ଚିନ୍ତା କରିବା ବାକ୍ୟରେ ସେଟା କହିବାକୁ ବୋଧେ ଗୋଟେ ମିନିଟ୍ ଲାଗିପାରେ ବା ଗୋଟେ ଘଣ୍ଟା ବି ଲାଗିପାରେ ଭଗବତ ଗୀତା କୁହାଯାଇଛି ସାତଶହ ଶ୍ଳୋକ କେତେବେଳେ କୁହାଯାଉଛି ଯେତେବେଳେ ସମସ୍ତ ଶଙ୍ଖ ବଜେ ଦୁଇ ପକ୍ଷ ଲୋକ ଦୁଇ ପକ୍ଷର ସୈନ୍ୟମାନେ ସେନାପତିମାନେ ଶଙ୍ଖ ବଜେଇ ସାରିଛନ୍ତି ଶସ୍ତ୍ର ସମ୍ପାଦେ ପ୍ରକୃତି ଶସ୍ତ୍ର ସମ୍ପାଦେ ଶସ୍ତ୍ର ବର୍ତ୍ତମାନ ଆରମ୍ଭ ହବ ସମ୍ପାଦ ଆରମ୍ଭ ହବ ଶସ୍ତ୍ର ଯୁଦ୍ଧ ଅସ୍ତ୍ର ଆରମ୍ଭ ହେଇଯିବ ଯୁଦ୍ଧ ଆରମ୍ଭ ହେଇଯିବ ଏଇ ପରିସ୍ଥିତିରେ ଯେତେବେଳେ ଅର୍ଜୁନ ଧନୁରୁ ଉଦ୍ୟମ ପାଣ୍ଡବ ଅର୍ଜୁନ ଯେତେବେଳେ କହିଲେ ଟିକେ ରୁହ ବୋଲି କହିଛନ୍ତି ଧନୁରୁ ଉଦ୍ୟମ ପାଣ୍ଡବ ନହେଲେ ସମସ୍ତେ ଯୁଦ୍ଧ ଆରମ୍ଭ କରିବା ପାଇଁ ଇଏ ହେଇଯାଇଥିଲେ ରେଡି ହେଇଯାଇଥିଲେ ପ୍ରସ୍ତୁତ ହେଇଯାଇଥିଲେ ଶଙ୍କରାଚାର୍ଯ୍ୟ ପାଇଁ ଯୁଦ୍ଧ ଆରମ୍ଭ ତେଣୁ ସେଇ ସମୟରେ ସେଇ ମୁହୂର୍ତ୍ତରେ ବା ସେଇ ଅବସ୍ଥାରେ କେତେ ସମୟ ଭଗବତ ଗୀତା ଭଗବାନ କହିଲେ ଏ ପ୍ରସଙ୍ଗ ସାଧାରଣ ପଚାରିଲେ ଯେ କେତେ ସମୟ ଏଇଟା କୁହା ହେଲା ଯୁଦ୍ଧ ଭଗବାନଙ୍କୁ ହାପ ନେବା ଅଧଘଣ୍ଟା ଭିତରେ ସବୁ କଥା କୁହାଯାଏ କାରଣ ଇଏ ହେଉଛି ଉଚ୍ଚସ୍ତର କଥା ମନରେ ଯେଉଁଟାକୁ ଆମେ ଗୋଟେ ସେକେଣ୍ଡ ଚିନ୍ତା କରିଦେବା କଥା କହିବା ଆମକୁ ବହୁତ ସମୟ ଲାଗିପାରେ ତେଣୁ ଭଗବାନ ସେ ହେଉଛନ୍ତି ଅପ୍ରାକୃତ ସ୍ତରର ଅପ୍ରାକୃତ ସ୍ତରରେ ସେ ଅଧଘଣ୍ଟା ଭିତରେ ସବୁ କରିଯାଇପାରେ ଭଗବତ ଗୀତା କିଏ କହନ୍ତି ଘଣ୍ଟାଟେ କିଏ କହନ୍ତି ଦୁଇ ଘଣ୍ଟା କାହିଁ ହେଉ କିନ୍ତୁ ଏଇ ଯୋଉ ଭଗବତ ଯୋଉ ମନରେ ଆମେ ଯେଉଁ ଚିନ୍ତା କରୁଛେ ବହୁତ କମ୍ ସମୟରେ ସେଟା ମନରେ ହେଇଯାଉଛି କିନ୍ତୁ ସେଇଟାକୁ ଯେତେବେଳେ ଏକ୍ଜିକ୍ୟୁଟ୍ କରୁଛେ ସେଟାକୁ ଯେତେବେଳେ କାର୍ଯ୍ୟକାରୀ କରୁଛେ ସେତେବେଳେ ଯେତେବେଳେ କଥାରେ କହୁଛେ ସେଟା ଅଧିକ ସମୟ ଲାଗୁଛି ଏବଂ ଯେତେବେଳେ କର୍ମରେ କରୁଛେ ସର୍ବଦା କରୁଛେ ସେଟା ଆହୁରି ଅଧିକ ସମୟ ଲାଗୁଛି ତେଣୁ ବସୁଦେ ଆଉ ସେ ଚିନ୍ତା କରିବା ପାଇଁ ସମୟଟା କୁହନ୍ତୁ ପରୀକ୍ଷା ଯେଉଁ ଆମର ହେଉଛି ଘଣ୍ଟାଟେ ଭିତରେ ସବୁ କରିବାକୁ ପଡିବ ଆମକୁ ଯଦି ଦୁଇ ଘଣ୍ଟା ଦେବେ ଆମେ ଅଧିକା କ୍ୱେଶ୍ଚିନ୍ ଆନ୍ସର ଦେଇପାରିବା କିନ୍ତୁ ଘଣ୍ଟାଟେ ଭିତରେ ସାରିବାକୁ ପଡିବ ତେଣୁ ବର୍ତ୍ତମାନ ଯେତେବେଳେ ବସୁଦେ ଦେଖୁଛନ୍ତି ତାଙ୍କର ପତ୍ନୀକୁ ହତ୍ୟା କରିବାକୁ ଉଦ୍ୟୋଗ ଦେଉଛନ୍ତି ସେତେବେଳେ ତାଙ୍କୁ ସମୟ ନାହିଁ ବସି ଚିନ୍ତା କରିବେ ସେ ମନରେ ଚିନ୍ତା ହେଇଯାଉଛି ମାନେ ସାଙ୍ଗେ ସାଙ୍ଗେ ସବୁ କିଛି ହେଇଯାଉଛି ମନରେ ସେ ଚିନ୍ତା କରୁଛନ୍ତି କ'ଣ ନା ସୁତାମେ ଯଦି ଯାହାର ଯଦି ଯଦି କନ୍ୟା ଯୁକ୍ତାହତ ହେଲା ତାହେଲେ ମୃତ୍ୟୁର ବା ନ ହୁଏ ଯେ ତାହେଲେ ବା ମୃତ୍ୟୁ ବା ବା ଯଦି ମନେକର କିଏ ନ ହୁଏ ମୃତ୍ୟୁ ବା ନ ହୁଏ ଯେ ବା ଯଦି ତାଙ୍କର ମୃତ୍ୟୁ ମଧ୍ୟ ନ ହେଲା ଯଦି ମୁଁ କହୁଦେଉଛି ଦେଇଦେବା ପାଇଁ ସେ ଯଦି ତାଙ୍କ ମୃତ୍ୟୁ ମଧ୍ୟ ପ୍ରଦାନ ନ କରିପାରନ୍ତି ତାଙ୍କ ପୁତ୍ରମାନଙ୍କୁ ପୁତ୍ରମାନଙ୍କୁ ବା କନ୍ୟାଙ୍କୁ ଯଦି ଦେବେ ତାଙ୍କୁ ସେ ମୃତ୍ୟୁ ମଧ୍ୟ ନ ଦେଇପାରନ୍ତି ଏଇଭଳି ଚିନ୍ତା କରୁଛନ୍ତି ବସୁଦେବ ଏବେ ବିପର୍ଯ୍ୟୟ ବାକି ନ ସାତ୍ ଗୋଟିଏ ଧାତୁ ଦୂରତ୍ୟା ଗୋଟିଏ ଧାତୁ ଦୂରତ୍ୟା ବିଧାକାଣ୍ଡ ଯୋଉ ରହିଛି ବିଧାନ ରହିଛି ଏଇଟା ହବ ସେଇଟା ହବ ସେଇଟାକୁ କେହି ଲଙ୍ଘନ କରିପାରିବେନି ଦୂରତ୍ୟା ଗୋଟିଏ ଧାତୁ ଦୂରତ୍ୟା ତେଣୁ ବିଧାକାଣ୍ଡ ରହିଛି ଯେ ବସ ହସ କେବେ ହତ୍ୟା କରିପାରିବେନି ଦେବୀ ଖାଲି ଏଇ ଗୋଟିଏ ପରିସ୍ଥିତି ନୁହଁ ତା ଯେତେବେଳେ ସେ ଦେଖିଲା ବର୍ତ୍ତମାନ ତା ପରେ ଯେତେବେଳେ ଆସିବ ଯେତେବେଳେ ପ୍ରଥମ ସନ୍ତାନରୁ ଆରମ୍ଭ କରି ଛଅଟି ସନ୍ତାନ ଦେବଗିନ୍ଦର ସବୁ ସେ ହତ୍ୟା କରିଛି ଏବଂ ସପ୍ତମ ସନ୍ତାନର ସନ୍ଧାନଟି ପାଇଲେନି ସପ୍ତମ ସନ୍ତାନଟି ପାଇଲା କିନ୍ତୁ ଅଷ୍ଟମ ଗର୍ଭ ଯେତେବେଳେ ଆସିଯାଉଛି ସେତେବେଳେ ପ୍ରତି ବର୍ଷ ଗୋଟିଏ ଗୋଟିଏ ଗର୍ଭ ତାଙ୍କର ଆସୁଛି ଦେବଗିନ୍ଦର ପ୍ରତି ବର୍ଷ ତେଣୁ ଅଷ୍ଟମ ବର୍ଷରେ ଯେତେବେଳେ ଦେବଗିନ୍ଦ୍ର ଏ ଗର୍ଭ ଯାହା କରିଛନ୍ତି ସେତେବେଳେ ସେ କଂସ ଯାଇ ପହଞ୍ଚିଯାଇଛି ଦେବଗିନ୍ଦ୍ର ଦେଖିବା ପାଇଁ ଅଷ୍ଟମ ଗର୍ଭ ଆସି ଚିନ୍ତା କରୁଛି ଇଏ ଯେ ଗର୍ଭ ଜନ୍ମ ପୂର୍ବରୁ ମାଟି ହତ୍ୟା କରିବି ଏ କଥା ଚିନ୍ତା କରୁଛି କାରଣ ବର୍ତ୍ତମାନ ସେ ଦେବଗିନ୍ଦ୍ରକୁ ମାରିବା ପାଇଁ ଉଦ୍ୟୋଗ ଦେଇଛି ଛାଡ଼ୁନି ଦେବକୁ ମାରି ଯେତେ କଥା ଶୁଣନ୍ତି ସେ ନିରସ୍ତ ହଉନି ସେଥିରୁ ତେଣୁ ସେତେବେଳେ ମଧ୍ୟ ସେ ଚିନ୍ତା କରିଥିଲା কিন্তু যেতবে দেখি দেছি
তার বউকে দেখি দেছি ভগ্নি যে তাঁর গর্ভ রয়েছে সে তো তাকে পরিবর্তন দিয়ে মনর যে চিন্তা করছিল হত্যা করে সে তাকে পরিবর্তন দিয়ে সে চিন্তা করছি যে মু কেমিতি হত্যা করি এ মোর ভৌণী পুণি গর্ভরে এক সন্তান রয়েছে এবং মু যদি নিন্দনা কাজ করি মোর নিন্দা চারি কথা হয়েছিল এটা সে তো চিন্তা করছি কিন্তু এটি তাই চিন্তা করে পড়ুথিলা গতি ধাতু দুর্দয়া বিধান করে যে বিধান রয়েছে তাকে কেই লঙ্ঘন করে পারি না এই জিনিসটি চিন্তা করছেন বসতে অষ্টম গর্ভে আসে মানে নিশ্চিত ভাবে মো পত্নী যে রয়েছে সে বঞ্চিকি রয়েছে না কিন্তু অষ্টম গর্ভে প্রদান করি গতি ধাতু দুর্দয়া বিধাতার বিধানকে কেই লঙ্ঘন করিপারিবে না পুত্র কাম ক্রোধ লোভ মোহ মদ মাৎসল্য এই ছটি যাক আমার মনকে আসছে মনের সব রয়েছে কাম এসে ক্রোধ এসে রজগুণ মহাসন মহাপাপনা বিধি এনম হে বৈরিনম এমন অবস্থা আমার বৈরী এমন অবস্থা আমার শত্রু ভগবীতার দুর্গাধ্যায়ে ভগবান তেণু এখানে যে রহবে এই অসুর মানে সব আসবে কাম ক্রোধ লোভ মোহ মদ মাৎসল্য এই যে ছটি অসুর রয়েছেন এই অসুরকে হত্যা করিবার পাই কোন দরকার অবশ্য মু গোটে কথা কিন্তু আর গোটে কথা মিশিয়ে লাগে প্রথম কথা হচ্ছে যে বসুদের চিন্তা করছেন গতি ধাতু দূরত্যাগ যে রয়েছে বিধাতা বা বিধান রয়েছে কেই লঙ্ঘন করিপারিবে ভগবান সেটা কেছেন যে মম মায়া দূরত্যাগ আমি ভাবছি সেটা তো কলি যুগের বহু সহজ জিনিস কিন্তু সেটা কেই লঙ্ঘন করিপারিবে না কারণ একথা আমার বিষ্ণুদেবের স্তুতিরে কুন্তিকার স্তুতিরে এইসব জিনিস রয়েছে কথা বর্ণনা করা যাইছে ভগবান চাইলে সব করিপারিবে ভগবান পাখে সব কিছু কন্ট্রোল রয়েছে পুরা কন্ট্রোল ঈশ্বর পরমকৃষ্ণ পরমেশ্বর পরম নিয়ন্ত্রণ করিছে আমার মনর চিন্তা করতে সে বদলে দিতে পারে সে চাইছিলে দ্রোণ দ্রোণকর পুত্র দ্রোণী বা অশ্বত্থামা অশ্বত্থামাকে সে তাঁর বুদ্ধি সে বুদ্ধি প্রদান করিপারিনথান্তে করিনথান্তে যে পাণ্ডবমানঙ্কু হত্যা করিবা পাইঁ পাণ্ডব পুত্রমানঙ্কু হত্যা করিদেলে ভগবান চাহুছন্তি সেমানে হত্যা বন্ধ সেইপাইঁ দৌড়ি বা অশ্বত্থামাঙ্কর সেই বুদ্ধি আসি পৌঁছাউছি কেমিতি তার হত্যা করি অষ্টাদশ দিনে যে মহাভারতর অন্তিম দিনে রাতে এই কথা ঘটনা হচ্ছে সমস্ত যে ১৮ অক্ষৌণী সৈন্য অনেক কৌরবমান পাখে ১১ অক্ষৌণী সৈন্য পাণ্ডব মান পাখে ৭ অক্ষৌণী সৈন্য এই ১৮ অক্ষৌণী সৈন্য ১৭ অক্ষৌণী সৈন্যকর তাঁর মৃত্যু হয়ে যাইছে সেমানে মৃত্যুবরণ করেছেন আর গোটিয়ে অক্ষমী সঙ্গে রয়েছেন সে হচ্ছেন দুর্পদ দুর্পদ মহারাজ এবং পাণ্ডব শহে ভাই অনেক ভাই মৃত্যুবরণ করেছেন কেবল গোটিয়ে দুর্যোধন তার জঙ্গ ଭାଙ୍ଗି ଯାଇଛି ଏବଂ ସେ ବିରାମ କରୁଛି। ଏଇ ଅବସ୍ଥା ଅନ୍ତିମ ଦିନର ଘଟଣା ଅଛି। ତେଣୁ ଅଶୋକର ଚିନ୍ତା କଲା କେମିତି ମୋର ଭଟୁ ବା ମୋର ମାଲିକ କେମିତି ପ୍ରିୟ କରିପାରିବି। ସେଟା ଭଗବାନ ମଧ୍ୟ ସେ ଗ୍ୟାରେଣ୍ଟି ଦଉଛନ୍ତି। ତେଣୁ ଭଗବାନଙ୍କର ଲୀଳା ବୁଝିବା ସହଜ ନୁହଁ। ଭୀଷ୍ମଦେବ କହୁଛନ୍ତି ମୁଁ ବୁଝିପାରୁନି ଭଗବାନଙ୍କ ଲୀଳା। ନହିଅସ୍ୟ କରିଚିତ ରାଜନ କୁମାର ଭେଦ ବିଦିଶି ତାଙ୍କ ଯଦି ବି ଜିଜ୍ଞାସ ଆଜିତା ମୁହନ୍ତି କବୟୋଗୀ। ଭଗବାନଙ୍କ ଲୀଳାକୁ ଆମେ ଯଦି ଚିନ୍ତା କରିବା କାହିଁକି ଏଇଟା କଲେ ତାହେଲେ ସେମାନେ ମୋହ ହେଇଯିବେ। କବୟୋଗୀ ସାଧାରଣ ଲୋକମାନଙ୍କ କଥା କ'ଣ କହିବା, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ହେଉଛନ୍ତି ସେମାନେ ମଧ୍ୟ ବୁଝିପାରନ୍ତି ନାହିଁ। ନହିଅସ୍ୟ କରିଚିତ ରାଜନ କୁମାର ଭେଦ ବିଦିଶି ତାଙ୍କ ଭେଦ କେହି ଜାଣିପାରିବେ ନାହିଁ। ଭଗବାନଙ୍କ ବିଦିଶି ତାଙ୍କ ଭଗବାନଙ୍କ ଯୋଉ ଲୀଳା ସବୁ କରୁଛନ୍ତି ଯଦି ଆମେ ଚିନ୍ତା କରିବା କାହିଁକି ଏଇଟା କଲେ ଯଦି ଜିଜ୍ଞାସା ଯୁକ୍ତ ଆମେ ଯଦି ଜିଜ୍ଞାସା କରିବା ଜିଜ୍ଞାସା କରିବା ତାହେଲେ ମୁହ୍ୟନ୍ତି କବଯୋଗୀ ସେମାନେ ମୋହ ହେଇଯିବେ। ତେଣୁ ଦ୍ରୋଣ ଅସତମା ସେ ଚିନ୍ତା କରି ପାଣ୍ଡାମାନଙ୍କୁ ହତ୍ୟା କରିବେ। ସେହି ସମୟରେ ରାତିରେ ମୁଁ ରହିଛି ଯାଇ ପହଞ୍ଚିକିରି ଦୁର୍ଯ୍ୟୋଧନ ପାଖରେ ପହଞ୍ଚିକିରି ସେ ଚିନ୍ତା କରୁଛନ୍ତି ତାଙ୍କର କେମିତି ପ୍ରିୟ କରାଯିବ। ଏବଂ ସେହି ସମୟରେ ସେ ଦେଖୁଛନ୍ତି ଗୋଟେ ସେଇ ଗଛରେ ଗୋଟେ କାଉଟେ ଆସିକିରି ଗୋଟେ କାଉ ଗୋଟେ ଉଲୁକ ବା ଗୋଟେ ପେଚା ଆସିକିରି ଅନେକ କାଉକୁ ସବୁ ହତ୍ୟା କରି ମହାଭାରତ ସବୁ ବର୍ଣ୍ଣନା କରାଯାଇଛି। ଏଇ ଘଟଣା ଦେଖିକିରି ସେମାନେ ଚିନ୍ତା କରୁଛନ୍ତି ଅଶ୍ୱତ୍ଥମା ଆଉ ତିନି ଜଣ ରହିଥିଲେ ଅଶ୍ୱତ୍ଥମା କୃତବର୍ମା ଏବଂ କୃପାଚାର୍ଯ୍ୟ। ଏଇ ତିନି ଜଣ ଚିନ୍ତା କରୁଛନ୍ତି ବିଶେଷ ଭାବରେ ଅଶ୍ୱତ୍ଥମା ଏଇ ଚିନ୍ତା ଆସୁଛି ଯେ ମୁଁ ବର୍ତ୍ତମାନ ଯେଉଁ ବର୍ତ୍ତମାନ ରାତିରେ ପାଣ୍ଡବମାନେ ସବୁ ମୃତ୍ୟୁ ଯାଇଥିବେ ବର୍ତ୍ତମାନ ନ ଯାଇକି ସେମାନଙ୍କୁ ମାଟିପାରିବେ। ଅସାବଧାନ ବର୍ତ୍ତମାନ ଅବସ୍ଥାରେ ଅଛନ୍ତି ସେମାନେ ରାତ୍ରି ସମୟରେ ସେମାନେ ନିଦ୍ରା ଯାଇଥିବେ କାରଣ ସମସ୍ତ ଶତ୍ରୁମାନେ ହତ୍ୟା ହୋଇଯାଇଛି ପାଣ୍ଡବମାନଙ୍କ ସମସ୍ତ ଶତ୍ରୁମାନଙ୍କୁ ହତ୍ୟା କରିସାରିଛନ୍ତି। ତେଣୁ ସେମାନେ ନିଶ୍ଚିନ୍ତ ଶୋଇଥିବେ ବର୍ତ୍ତମାନ ଭାଇଙ୍କୁ ତାଙ୍କୁ ହତ୍ୟା କରିବେ। ଭଗବାନ ବେଶ ପାଣ୍ଡବ ପାଞ୍ଚ ଭାଇଙ୍କୁ ନେଇଯାଇଛନ୍ତି ଗୁପ୍ତ ମନ୍ତ୍ରଣା କରିବା ପାଇଁ ନେଇଯାଇଛନ୍ତି। ଭଗବାନ ଜାଣନ୍ତି ଗତି ଧାତୁ ଦୂରତ ଭଗବାନଙ୍କ ଲୀଳା ସବୁ ରହିଛି। ତେଣୁ ଇଏ ଯାଇକିରି ଅଶୋକ ଯାଇକିରି ସମସ୍ତ ଆଉ ଯେତିକି ରହିଲେ ପାଣ୍ଡବ ଯୋଉ ଏକ ଏକ ଅର୍ଥନୀତି ସୈନ୍ୟ ରହିଥିଲେ ସମସ୍ତଙ୍କୁ ହତ୍ୟା କରିକି ପାଣ୍ଡବ ପାଞ୍ଚ ପୁଅଙ୍କୁ ହତ୍ୟା କରିଛନ୍ତି ଏବଂ ହତ୍ୟା କରିକିରି ନେଇକି ଯେତେବେଳେ ପହଞ୍ଚନ୍ତି ଦୁର୍ଯ୍ୟୋଧନ ପାଖରେ ଦୁର୍ଯ୍ୟୋଧନ ବିଶ୍ୱାସ କରିପାରୁନାହାନ୍ତି। କାରଣ ସେ ପାଣ୍ଡବମାନେ ହତ୍ୟା କରିବାଟା ଏତେ ସହଜ ନୁହଁ। ଦୁର୍ଯ୍ୟ ଇଏ କହୁଛନ୍ତି ଅସୁଖ କହୁଛନ୍ତି ମୁଁ ପାଣ୍ଡବମାନଙ୍କୁ ହତ୍ୟା କରିଦେଇ ଆସିଛି ତେଣୁ ଦୁର୍ଯ୍ୟୋଧନ କହିଲେ ଠିକ୍ ଅଛି ତାଙ୍କର ମୁଣ୍ଡ ମତେ ଦିଅ ମନ୍ଦିର ହତ୍ୟା କରିଦେଇଛି ସେ ତାଙ୍କ ମୁଣ୍ଡ ମତେ ନେଇକି ଯେତେବେଳେ ଦୁର୍ଯ୍ୟୋଧନ ଚିପି ଦେଲେ ସେ ସବୁ ଫାଟି ହେଇଯାଉଛି। ପାଣ୍ଡବମାନଙ୍କର ମସ୍ତିଷ୍କ ଯେଉଁ ରହିଛି ମସ୍ତକ ରହିଛି ସେ ଏତେ ବହୁତ ତାକୁ ଜାଣିପାରିବେ ସେ ଦୁର୍ଯ୍ୟୋଧନ ଜାଣିପାରିବେ କାରଣ ତାଙ୍କ ସହିତ ସେ ମିଳାମିଶା କରିଛନ୍ତି 128 ବର୍ଷ ପାଖାପାଖି ସବୁ ଭିଡ଼ା ହୋଇଛି। ପୂର୍ବରୁ ଏମାନଙ୍କର କମ୍ ବୟସରେ 35 ବର୍ଷ ପାଖାପାଖି ସେମାନେ ଯେଉଁ ମହାଭାରତ ଯୁଦ୍ଧ ପରେ ସେମାନେ ଶାସନ କରିଛନ୍ତି ରାଜ୍ୟ ଶାସନ କରିଛନ୍ତି। ଭଗବାନଙ୍କୁ 90 ବର୍ଷ ହୋଇଥିଲା ତେଣୁ ଯେଉଁ ଥିଲା 90 ବର୍ଷ ହୋଇଥିଲା ତେଣୁ ଆଉ 35-40 ବର୍ଷ ପାଖାପାଖି ସେମାନେ ଶାସନ କରିଛନ୍ତି ପାଣ୍ଡବମାନେ। ତେଣୁ ଯେତେବେଳେ ଦେଖିଲେ ଦୁର୍ଯ୍ୟୋଧନ ଦେଖିଲେ ଯେ ପ୍ରକୃତରେ ଅଶ୍ୱତ୍ଥମା ମାଣ୍ଡବ ଯେଉଁ ଆମର ଯେଉଁ ଅନ୍ତିମ ବଂଶଧର ରହିଛନ୍ତି ପାଣ୍ଡବ ପାଞ୍ଚ ପୁଅ ସେମାନଙ୍କୁ ହତ୍ୟା କରିଦେଇ ସେମାନେ ସେତେବେଳେ ସେ ବହୁତ ମନଦୁଃଖ କଲେ। ଦୁର୍ଯ୍ୟୋଧନଙ୍କର ସେ ଗୋଟେ ବର ପାଇଥିଲେ ତାର ମୃତ୍ୟୁ ହବ ତାର ମୃତ୍ୟୁ କେତେ ହବ ନା ଏକ ସମୟରେ ଯଦି ସେ ଆନନ୍ଦ ଏବଂ ଦୁଃଖ ହର୍ଷ ଏବଂ ବିଷାଦ ହର୍ଷ ଶୋକ ଦୁଇଟି ଯାକ ଏକ ସମୟରେ ଆସିବ ତାହେଲେ ସେ ମୃତ୍ୟୁବରଣ କରିବ ନହେଲେ ସେ ମୃତ୍ୟୁବରଣ କରିବନି। ତେଣୁ ଯେତେବେଳେ ସେ ଶୁଣିଦେଲା ଦୁର୍ଯ୍ୟୋଧନ ଯେ ଅଶୋକାଣ କହୁଛନ୍ତି ପାଣ୍ଡବ ପାଞ୍ଚ ଜଣଙ୍କୁ ହତ୍ୟା କରିଛି ସେତେବେଳେ ସେ ବହୁତ ଆନନ୍ଦିତ ହୋଇଯାଇଛି କିନ୍ତୁ ଯେତେବେଳେ ଜାଣିଲେ ପ୍ରକୃତରେ ଆମର ଅନ୍ତିମ ବଂଶଧରମାନଙ୍କୁ ହତ୍ୟା କରାଗଲା ସେତେବେଳେ ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ତେଣୁ ଏକ ସମୟରେ ଆନନ୍ଦ ଏବଂ ଏକ ସମୟରେ ଦୁଃଖ ଆସିଥିବାରୁ ସେ ମୃତ୍ୟୁବରଣ କଲେ ଦୁର୍ଯ୍ୟୋଧନ। ତେଣୁ ମୋର କହିବା କଥା ଯେ ଏଇ ଯେଉଁ ଗତି ଧାତୁ ଦୂରତୟା ଭଗବାନଙ୍କ ଲୀଳାକୁ ଭଗବାନ ବିଧାନ ଯେଉଁ ରହିଛି ବିଧା ତାଙ୍କର ବିଧାନ ଯେଉଁ ରହିଛି ତାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ କେବଳ ଭଗବାନ ପରିବର୍ତ୍ତନ କରିପାରିବେ। ଏକଥା ପ୍ରଶ୍ନ ପଚରାଯାଏ ଯେ ଆମର ଯାହା ରହିଛି ଆମର ଆମର କ'ଣ କର୍ମରେ ଯାହା ରହିଛି
ଆମର କର୍ମଫଳ ଯାହା ରହିଛି ଏଇଟା କିନ୍ତୁ କିଏ ପରିବର୍ତ୍ତନ କରିପାରିବେ? କର୍ମଫଳ କିଏ ପରିବର୍ତ୍ତନ କରିପାରିବେନି, କିନ୍ତୁ ଭଗବାନ ହିଁ କରିପାରିବେ।
ଭଗବତର ଅନ୍ତରେ ଯେଉଁ ଭଗବାନ କହିଛନ୍ତି, ସର୍ବଧର୍ମା ପରିତ୍ୟଜ୍ୟ ମାମେକଂ ଶରଣଂ ଭଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମାଶ୍ଚ। ଭଗବାନଙ୍କର ଶରଣ ନ ଯିବେ, ଭଗବାନ ହିଁ କେବଳ ଏଇସବୁ ବିଧାନକୁ ଚେଞ୍ଜ କରିବେ, ପରିବର୍ତ୍ତନ କରିପାରିବେ। କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଦା କର୍ତ୍ତୁମ୍ ସମର୍ଥ, ସବୁକିଛି ସେ କରିପାରିବେ ଭଗବାନ। ଭଗବାନ ପାଣିକୁ ମଧ୍ୟ ଘିଅରେ ପରିଣତ କରିପାରିବେ, ଘିଅକୁ ମଧ୍ୟ ପାଣିରେ ପରିଣତ କରିପାରିବେ। ଲଙ୍କାରେ ଯେତେବେଳେ ଯୁଦ୍ଧ ହେଉଥିଲା, ଯୁଦ୍ଧ ନୁହଁ, ଯେତେବେଳେ ହନୁମାନ ପ୍ରଥମେ ଯାଇଥିଲେ ସୀତାଙ୍କୁ ସନ୍ଧାନ କରିବା ପାଇଁ, ସେତେବେଳେ ରାବଣ କ'ଣ କଲେ ହନୁମାନର ନାଙ୍ଗୁଡ଼ରେ ନିଆଁ ଲଗାଇଦେଲେ, ତ ନିଆଁ ଲଗାଇଦେବା ଦ୍ୱାରା ସେ ଲଙ୍କାରେ ଚାରିଆଡ଼େ ବୁଲିକିରି ସବୁ ନିଆଁ ଲାଗିଗଲା ସବୁ ଚାରିଆଡ଼େ। ତେଣୁ ରାଣୀମାନେ ପାଣିକୁ ପାଟି କରୁଛନ୍ତି, ମାନେ ଚିତ୍କା କରୁଛନ୍ତି, ପାଣି 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 ଚିତ୍କା କରୁଛନ୍ତି। ଯେଉଁ ରାବଣର ଶକ୍ତି ରହିଛି, ରାବଣ ସମସ୍ତ ଦେବତାମାନଙ୍କୁ ନିଜ ଅଧୀନ ରଖିଥିଲା, ସିଏ ଇନ୍ଦ୍ରଦେବ ସିଏ ନିଜେ ମେଘକୁ କଣ୍ଟ୍ରୋଲ କରୁଛନ୍ତି। ତେଣୁ ସିଏ ଯେତେବେଳେ ଚାହିଁଲେ ବର୍ଷା ହେବ, ସେତେବେଳେ ବର୍ଷା ହେଲା, ତାହେଲେ ପାଣି ଲିଙ୍ଗିବା କଥା, କିନ୍ତୁ ଭଗବାନ ଏଭଳି ବର୍ଷା କରିଦେଲେ ସେ ପାଣି ଗୁଡ଼ାକ ନିଆଁରେ ପରିଣତ ହେଇଗଲା, ସେ ନିଆଁ ଲିଙ୍ଗ ପରିବର୍ତ୍ତେ ଅଧିକ ଅଧିକରୁ ଅଧିକ ଜଳିବା କାରଣ ଭଗବାନଙ୍କର ଗତି ଭାତ ଦୂରତ୍ୟା। ଭଗବାନଙ୍କର ଯେଉଁ ବିଧାନ ରହିଛି କେହି ନିୟମ ଲଙ୍ଘନ କରିପାରିବେ, କିନ୍ତୁ ଭଗବାନ ତାକୁ ପରିବର୍ତ୍ତନ କରିପାରିବେ। ଭଗବାନଙ୍କୁ ଯାହା ଚାହୁଁଛନ୍ତି, ଭଗବାନଙ୍କ ଇଚ୍ଛାରେ ସବୁ କିଛି ହେବ। ଆମର ଯେଉଁ ରହିଛି ଆମର କର୍ମଫଳ ରହିଛି, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ, ଏସବୁ ଆମର ପୂର୍ବଜନ୍ମର କର୍ମଫଳ ଅନୁସାରେ ପ୍ରାପ୍ତ ହେଉଛେ। କିଏ କେଉଁଠି ଜନ୍ମ ହେବ, କିଏ କେତିକି ଐଶ୍ୱର୍ଯ୍ୟ ପାଇବ, କିଏ କେତିକି ବିଦ୍ୟା ପାଇବ, କିଏ କେତିକି ସୌନ୍ଦର୍ଯ୍ୟ ପାଇବ, ଏସବୁ ଆମର ପୂର୍ବ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇଯାଇଛି, କିନ୍ତୁ ଏଇଟା କେହି ପରିବର୍ତ୍ତନ କରିପାରିବେନି। କିନ୍ତୁ ଯଦି ଜଣେ ଭଗବାନଙ୍କ ଶରଣ ଯିବ, ମାନେ ନିଜେ ପ୍ରବର୍ତ୍ତନ୍ତି ମାୟା ମେଦାନ କରନ୍ତି, ଭଗବାନଙ୍କ ଶରଣ ଗଲେ ହିଁ ଏଇଟାକୁ ପରିବର୍ତ୍ତନ ଦେବେ। ମହାନ୍ ତ ଆମ ସର୍ବ ପାପଭ୍ୟ ଆମର ପାପ କର୍ମ ଅନୁସାରେ ଆମେ ଯେଉଁଟା ପାଇବା କଥା, ଭଗବାନଙ୍କ ଶରଣରେ ଗଲେ ସେଟା ପରିବର୍ତ୍ତନ ହୋଇପାରିବ, ନହେଲେ ଆମେ କେହି ପରିବର୍ତ୍ତନ କରିପାରିବା। ତେଣୁ ବସୁଦେବ ଚିନ୍ତା କରୁଛନ୍ତି, ଗତି ଧାତୁ ଦୂରତା ବିଧାନ, ବିଧିରେ ଯେଉଁ ବିଧାନ ରହିଛି ଲଙ୍ଘନ କରିହେବନି। ତେଣୁ ବର୍ତ୍ତମାନ ଉପସ୍ଥିତ ନିବର୍ତ୍ତତେ ନିର୍ବୃତ, ନିର୍ବୃତର ଅର୍ଥ ହେଉଛି ଅଲଗା, ଏ ନିର୍ବୃତର ଅର୍ଥ ହେଉଛି ବହୁତ ଆନନ୍ଦ, କିନ୍ତୁ ଏଇଟା ନିବୃତ ହବ, ଏଇଟା ନରେ ରେପ୍ ଦିଆଯିବ ନିର୍ବୃତ, ଏଇଟା ମାନେ ନିବର୍ତ୍ତ ଏଠି ବିସର୍ଗ ରହିବ, ଏଠି ବିସର୍ଗଟା ଉଠିଗଲେ ଏଠି ନରେ ରେପ୍ ରହିବ, ତାଙ୍କୁ ବିସର୍ଗ ଏ ନିର୍ବୃତ ଅର୍ଥ ହେଉଛି ବହୁତ ଆନନ୍ଦ, କିନ୍ତୁ ଏଠି ନିବୃତ ଶବ୍ଦ ବ୍ୟବହାର କରାଯାଇଛି, ନିବୃତ ଅର୍ଥ ହେଉଛି ସେଥିରୁ ନିବୃତ ହେବେ, ଶାନ୍ତ ହେବେ ବା ସେଠୁ ଓହରିଯିବେ। ଏଇଭଳି କାଳେ ଉପସ୍ଥିତ ନିବର୍ତ୍ତ ନିବୃତ ପୁନରାବୃତ୍ତି, ଏଇଥିରୁ ମୁଁ ଏଇଭଳି ଭାବରେ ମୋର ପୁତ୍ରମାନଙ୍କୁ ଯଦି ଦେବା ପାଇଁ ତାକୁ କହିବି, ପ୍ରତିଜ୍ଞା କରିବି, ତାହେଲେ ହୁଏତ ଏ କଂସ ଏଥିରୁ ନିବୃତ ହେବ। ଏ ଯେଉଁ ମୋର ପତ୍ନୀକୁ ହତ୍ୟା କରିବା ପାଇଁ ବା ନିଜର ଭଉଣୀକୁ ହତ୍ୟା କରିବା ପାଇଁ କଂସ ଉଦ୍ୟ ଦେଇଛି, ଯଦି ସେ ନିବୃତ ହେବ, ଏବଂ ନିବୃତ ହେଲେ ତାହେଲେ ପରେ ଅବସ୍ଥା ଚେଞ୍ଜ ହେଇପାରେ, ପରିବର୍ତ୍ତନ ହେଇଯାଇପାରେ। ତେଣୁ ପରିବର୍ତ୍ତନ ଅବସ୍ଥା ଭବିଷ୍ୟତରେ କ'ଣ ହେବ ସେଠି ତ କହିହେବନି, କିନ୍ତୁ ଆଠଟି ସନ୍ତାନ ଆସିବାଟା ଆସିବ, ସେ ଶ୍ରବଣ କରିଛନ୍ତି, ବସୁଦେବ ମଧ୍ୟ ଶ୍ରବଣ କରିଛନ୍ତି ସେ କଥା, ଯେଉଁ ଆକାଶବାଣୀ ହେଇଛି ଅଶାସ୍ତୁ ଅଷ୍ଟମ ଗର୍ଭ, ଅଷ୍ଟମ ଗର୍ଭ ଆଠଟି ଗର୍ଭ ତାଙ୍କୁ ଆସିବ ତା ଜଣା ପଡ଼ୁଛି, ତେଣୁ ଆଠଟି ସନ୍ତାନ ଆସିବେ। ତେଣୁ ଏଇ ଭଳିଆ ଚିନ୍ତା କରିକିରି ସେ ତାପରେ କହିବେ, ଆଉ ଏଇଭଳି ଆଉ କେତେ କଥା ଚିନ୍ତା କରିବେ, ଚିନ୍ତା କରିସାରିଲା ପରେ ସେ ପ୍ରତିଜ୍ଞା କରିବେ, କଂସ ପାଖରେ ପ୍ରତିଜ୍ଞା କରିବେ ଯେ ମୋର ଯେତେ ପୁତ୍ର ଅଛନ୍ତି ସମସ୍ତଙ୍କୁ ସମର୍ପଣ କରିବେ, ପୁତ୍ର ସେଇଟା ଟିକେ ରହସ୍ୟ ଅଛି, ସେଇଟା ଯଦି ଆମକୁ ସମୟ ପଡ଼ିବ ଆମେ ତାହେଲେ ସେଇଟା ଆଲୋଚନା କରିବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋ ବ୍ରହ୍ମାନନ୍ଦେ ଆଉ ଗୋଡ଼ି ଷ୍ଟେସନ୍ ଜୟ ଶ୍ରୀ ଗୋପାଳ।